ନମସ୍କାର, ମୁଁ କୁନି କହୁଛି। ଖାଦ୍ୟ ନଳୀର ଅଣୁଜୀବ ବିଷୟରେ କହିବାକୁ ଚାହୁଁଛି। ଆମ ପେଟରେ ଥିବା ଖାଦ୍ୟ ନଳୀ ଭିତରେ କ'ଣ ଅଛି ତାହା ଆମ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟ ନଳୀ ଭିତରେ କୋଟି କୋଟି ଅଣୁଜୀବ ରହିଛନ୍ତି, ଯାହାକୁ କୁହାଯାଏ ଗଟ୍ ମାଇକ୍ରୋଫ୍ଲୋରା। ସେମାନଙ୍କ କାମ ହେଲା ଖାଦ୍ୟ ହଜମ କରିବା, ରୋଗକାରୀ ଜୀବାଣୁ ଦାଉରୁ ସୁରକ୍ଷା ଦେବା, ଜଳରେ ଦ୍ରବଣୀୟ ଭିଟାମିନ ଗୁଡ଼ିକୁ ସଂଶ୍ଳେଷିତ କରିବା, ରୋଗ ନିରୋଧକ ବ୍ୟବସ୍ଥାକୁ ଠିକ ରଖିବା ଇତ୍ୟାଦି। ଏହି ମାଇକ୍ରୋଫ୍ଲୋରା ବା ଉପକାରୀ ଅଣୁଜୀବଙ୍କ ସ୍ୱାସ୍ଥ୍ୟ ନିର୍ଭର କରେ। ଆମର ଖାଦ୍ୟ ଉପରେ ଗଟ୍ ବା ଇଣ୍ଟେଷ୍ଟିନ୍ ନାମରେ ପରିଚିତ। ଆମର ପ୍ରାୟ 28 ପୁଟରୁ ଖାଦ୍ୟନଳୀ ଖାଦ୍ୟର ପ୍ରକ୍ରିୟାକରଣ କରି ତାହାକୁ ଜୀବନଦାୟୀ ଉତ୍ସକରେ ପରିଣତ କରେ। ସେଥିରୁ ପ୍ରଥମ 23 ଫୁଟ ଭିତରେ ଅଛି ମୁଖ, ଗହ୍ୱର, ଗଳା, ପାକସ୍ଥଳୀ ଓ କ୍ଷୀବ୍ରାନ୍ତ। ଏଗୁଡିକର କାର୍ଯ୍ୟ ହେଲା ଆମ ଖାଦ୍ୟକୁ ଭାଙ୍ଗିବା, ତାହାକୁ ପାଚକ ରସ ବା ତରକ ସହ ମିଶାଇବା ଏବଂ ଶେଷରେ ଅତି ଛୋଟ ଛୋଟ କରି ଶରୀର ଦ୍ୱାରା ଅବଶୋଷଣ ପାଇଁ ପ୍ରସ୍ତୁତ କରିବା। ଶେଷ 5 ଫୁଟ ଭିତରେ ଅଛି ବୃହତ ବା କୋଲନ୍। ଏହା ଏକ ଅଣୁଜୀବ ମାନଙ୍କ କାରଖାନା ପରି କାମ କରେ। ଜଣେ ଲୋକର ବୃହତ ଦନ୍ତରେ ହାରାହାରି 400 ଭିନ୍ନ ପ୍ରଜାତିର ଜୀବାଣୁ ବାସ କରୁଥିବା ଜଣାପଡିଛି। କୋଲନ୍